ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, କଟକ ଏସ୍ସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ଆଜି ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆରମ୍ଭ କରାଯିବ ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମ। ଓଡ଼ିଆ ଖାଦ୍ୟ ପରମ୍ପରା ଓ ଆଧ୍ୟାତ୍ମିକ ଚେତନାରେ ପଖାଳର ସ୍ୱତନ୍ତ୍ରତାକୁ ଉଜ୍ଜୀବିତ କରିବା ପାଇଁ ପାଳନ ହେଉଛି ବିଶ୍ୱ ପଖାଳ ଦିବସ। ଏବଂ ପରିବେଶ ସନ୍ତୁଳନ ଓ ଘରଚଟିଆଙ୍କ ସଂରକ୍ଷଣ ସଚେତନତା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଘରଚଟିଆ ଦିବସ। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ଦଶମ ଦିନରେ କଟକ ଏସ୍ସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ କ୍ରମାଗତ ଚତୁର୍ଥ ଦିନ ପାଇଁ ଗୃହରେ ବିରୋଧୀ ଦଳର ସଦସ୍ୟମାନେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀ ବିଜେଡି ଓ କଂଗ୍ରେସର ସଦସ୍ୟମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ ଜାରି ରଖିବାରୁ ପ୍ରଶ୍ନକାଳ ଓ ଶୂନ୍ୟକାଳ ବାଧାପ୍ରାପ୍ତ ହୋଇଥିଲା। ବାଚସ୍ପତି ସୁରମା ପାଢ଼ୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ଆସିନଥିଲା। ବାଚସ୍ପତି ପୂର୍ବାହ୍ନ 11:30 ଏବଂ ପରେ ଦିନ ଗୋଟାଏ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା, ଫଳରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଧାନସଭାରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସୁରଜ କହିଛନ୍ତି, ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କୁ କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ଦକ୍ଷତା ବୃଦ୍ଧି ଲାଗି ଉଚ୍ଚଶିକ୍ଷା ବିଭାଗ, ନାସ୍କମ୍ ଏବଂ କୋର୍ସେରା ଭଳି ସଂସ୍ଥା ସହଯୋଗରେ ବିଭିନ୍ନ ମହାବିଦ୍ୟାଳୟରେ ଅନ୍ଲାଇନ୍ ମାଧ୍ୟମରେ ଏଆଇ ସମ୍ବନ୍ଧିତ ପାଠ୍ୟକ୍ରମ ସୁବିଧା ପ୍ରଦାନ କରୁଛନ୍ତି। ଏତଦ୍ବ୍ୟତୀତ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏଆଇ ଏବଂ ରୋବୋଟିକ୍ସ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଆଧାରିତ ଶିକ୍ଷାଦାନ ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ସଦସ୍ୟ ମାନସ କୁମାର ଦତ୍ତଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ଉଚ୍ଚଶିକ୍ଷା ବିଭାଗରେ ଜାତୀୟ ଶିକ୍ଷାନୀତି 2020 ଅନୁପାଳନ ପାଇଁ ବ୍ୟବସ୍ଥା କରାଯାଇଛି। ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାର ସକାରାତ୍ମକ ରହିଛନ୍ତି। ଏ ଦିଗରେ ବିଚାର ବିମର୍ଶ ଚାଲିଛି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ରାଜ୍ୟର 17 ବିଶ୍ୱବିଦ୍ୟାଳୟରେ 709 ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି। ସେଥିମଧ୍ୟରୁ 461 ଆସୋସିଏଟ୍ ପ୍ରଫେସର ଓ 264 ପ୍ରଫେସର ପଦ ରହିଛି। 2325 ଅଣଶିକ୍ଷକ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ମୋଟ 44,39,602 ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଲ୍ ପୋଷାକ ଯୋଗାଇ ଦିଆଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସଦସ୍ୟ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମୁଣ୍ଡ ପିଛା 1,000 ପ୍ରଦାନ କରାଯାଉଛି। ଗତ ମାସ ସୁଦ୍ଧା ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ 100% ପୋଷାକ ଯୋଗାଇ ଦିଆଯାଇଛି। ରାଜ୍ୟରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ 9,930 ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହରେ ପ୍ରକାଶ କରିଛନ୍ତି। ପରୀକ୍ଷା ପାଇଁ 5,46,876 ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ, ତେବେ 5,36,946 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ହାର 1.81% ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ଅନ୍ୟ ଏକ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ରାଜ୍ୟର 19,883 ବିଦ୍ୟାଳୟରେ ଡେସ୍କ ଓ ବେଞ୍ଚ ସୁବିଧା ନାହିଁ, ଏନେଇ ଛାତ୍ରଛାତ୍ରୀ ତଳେ ବସି ଅଧ୍ୟୟନ କରୁଛନ୍ତି, ସରକାର ଏ ଦିଗରେ ପଦକ୍ଷେପ ନେଉଛନ୍ତି। ଜମି ନେଇ କାର୍ଯ୍ୟ ଆରମ୍ଭ କରିନଥିବା ରାଜ୍ୟର 25 ଶିଳ୍ପାନୁଷ୍ଠାନକୁ ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ସଦସ୍ୟ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସ୍ୱାଇଁ କହିଛନ୍ତି, ନୋଟିସ୍ ପରେ 7 ଶିଳ୍ପାନୁଷ୍ଠାନର ଜମି ଆବଣ୍ଟନକୁ ରଦ୍ଦ କରାଯାଇଛି। ବର୍ତ୍ତମାନ କୋର୍ଟରେ 5 ମାମଲା ବିଚାରାଧୀନ ରହିଛି। ଇଡ୍କୋ ମାଧ୍ୟମରେ ଆବଣ୍ଟିତ ହୋଇଥିବା ଜମି ମଧ୍ୟରୁ 914 ଶିଳ୍ପ ସଂସ୍ଥା ବନ୍ଦ ପଡ଼ିଛି। ସେଥିମଧ୍ୟରୁ 267 ଶିଳ୍ପ ସଂସ୍ଥାର ଆବଣ୍ଟନ ରଦ୍ଦ ସହିତ 665 ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ବୋଲି ମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ବିଶ୍ୱ ପଖାଳ ଦିବସ ଓଡ଼ିଶା ସହିତ ବିଶ୍ୱର କୋଣ ଅନୁକୋଣରେ ପାଳନ କରାଯାଉଛି। ଓଡ଼ିଆ ଖାଦ୍ୟ ପରମ୍ପରା, ଲୋକ ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ଏକ ସମନ୍ୱିତ ପ୍ରତୀକ ଭାବେ ପଖାଳ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। 2011 ମାର୍ଚ୍ଚ 20 ତାରିଖରୁ ଏହି ଦିବସ ପାଳନ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
ଆସ ଜୀବନ ଧନ ମୋର ପଖାଳ କଂସା, ଆସ ଜୀବନ ଧନ।
ପଖାଳର ଗୁଣ ଓ ଗାରିମା ବଖାଣିବା ପାଇଁ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ରଚିତ ଏହି ଗୀତ ହିଁ ଯଥେଷ୍ଟ। ଆଜି ଦେଶ ଓ ବିଦେଶରେ ରହୁଥିବା ଓଡ଼ିଆମାନେ ଆନନ୍ଦ ଉତ୍ସାହର ସହିତ ପଖାଳ ଦିବସ ପାଳନ କରୁଛନ୍ତି। ପଖାଳ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ଏହା ଓଡ଼ିଶା ମାଟିର ବାସ୍ନା, ପରମ୍ପରାର ଗୌରବ ଓ ଓଡ଼ିଆ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ। ଓଡ଼ିଆଙ୍କ ଜୀବନଧନ କୁହାଯାଉଥିବା ପଖାଳ କଂସା ପ୍ରତି ପ୍ରତ୍ୟେକ ଓଡ଼ିଆଙ୍କ ଭରପୁର ଆବେଗ ରହିଥାଏ। ସାଂସ୍କୃତିକ, ପାରମ୍ପରିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧରେ ପରିପୂର୍ଣ୍ଣ ପଖାଳ ଓଡ଼ିଶାର ଲୋକଙ୍କ ସହିତ ଓଡ଼ିଆ ଘରର ମୁରବୀ ମହାପ୍ରଭୁ ଜଗନ୍ନାଥଙ୍କ ମଧ୍ୟ ଅତିପ୍ରିୟ। ପ୍ରତିଦିନ ତିନିବେଳା ମହାପ୍ରଭୁଙ୍କ ପାଖରେ ପଖାଳ ଲାଗି କରାଯାଏ। ଓଡ଼ିଶାର ଧନୀଙ୍କଠାରୁ ଆରମ୍ଭ କରି ଦରିଦ୍ର ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ଏହି ଖାଦ୍ୟକୁ ଖାଇବା ପରେ ଆତ୍ମା ଶାନ୍ତି ହେବା ସହିତ ମନ ତୃପ୍ତ ହୋଇଯାଏ। ଚଷା ବିଲରୁ ହାଡ଼ଭଙ୍ଗା ପରିଶ୍ରମ ସାରି ଫେରିବା ସମୟରେ ପଖାଳ କଂସାକୁ ଦେଖିଦେଲେ ଖୁସିରେ ଆତ୍ମହରା ହୋଇଯାଏ। ଯେଉଁଥିରେ ଆଡ଼ମ୍ବର ନଥାଏ, ଥାଏ କେବଳ ସନ୍ତୁଷ୍ଟିର ଅଭିବ୍ୟକ୍ତି। ସେଥିପାଇଁ ତ ଓଡ଼ିଆ ମନ, ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା।
ଲଙ୍ଗଳ କଥା ବୁଝୁଛି କ୍ଷେତ, କ୍ଷେତ କଥା ବୁଝେ ଚଷା। ଓଡ଼ିଆ ମନ, ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା।
ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏହି ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ପଖାଳ ଏକ ସାଧାରଣ ଖାଦ୍ୟ ନୁହେଁ, ବରଂ ଓଡ଼ିଆ ଜୀବନଶୈଳୀର ସରଳତା ଓ ପରମ୍ପରାର ଜୀବନ୍ତ ପ୍ରତୀକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀ ଓ ବିଶ୍ୱର କୋଣ ଅଣୁକୋଣରେ ରହୁଥିବା ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପଦ୍ମଶ୍ରୀ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପଖାଳ ଦିବସ ଅବସରରେ ପୁରୀ ବେଳାଭୂମିରେ ଏକ ସ୍ୱତନ୍ତ୍ର କଳାକୃତି କରିଛନ୍ତି। ଓଡ଼ିଶାର ସମୃଦ୍ଧ ରୋଷେଇ ଶୈଳୀ ଓ ପରମ୍ପରାକୁ ସମ୍ମାନ ଜଣାଇ ଆଜି ଭୁବନେଶ୍ୱରସ୍ଥିତ ପାନ୍ଥ ନିବାସରେ ପଖାଳ ପର୍ବ ଆୟୋଜିତ ହୋଇଛି। ପଖାଳ ଦିବସ କେବଳ ଏକ ଆହାର ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ପରମ୍ପରାର ପ୍ରତିଛବି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ପୃଥୁଲ କୁମାର ଆଜି ଢେଙ୍କାନାଳ ଗସ୍ତରେ ଦ୍ୱିତୀୟ ଦିନରେ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆଗାମୀ ଦିନରେ ସଂସ୍ଥାନର ଉନ୍ନତି ପାଇଁ ବିଭିନ୍ନ ଅନୁଷ୍ଠାନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଶ୍ରୀ କୁମାର କହିଛନ୍ତି। ଏହି ଅବସରରେ ସଂସ୍ଥାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହିତ ସେ ବାର୍ତ୍ତାଳାପ କରିଥିଲେ। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଘରଚଟିଆ ପକ୍ଷୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେବା ପାଇଁ ଆଜି ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଉଛି। ଜୈବ ବିବିଧତାର ଅନନ୍ୟ ସୃଷ୍ଟି ହେଉଛି ଘରଚଟିଆ ପକ୍ଷୀ। ସନ୍ତୁଳନ ହରାଇଥିବା ପରିବେଶ, ଜଙ୍ଗଲ ହ୍ରାସ, ରାସାୟନିକ ସାରର ବ୍ୟବହାର ସହିତ ଅନେକ କାରଣ ଯୋଗୁଁ ଏହି ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଜିର ଦିନରେ ଘରଚଟିଆ ପକ୍ଷୀଙ୍କ ପାଇଁ ପ୍ରକୃତି ଅନୁକୂଳ ପରିବେଶ ଓ ବାସସ୍ଥାନ ନିର୍ମାଣ ଏବଂ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ବିଶିଷ୍ଟ ପରିବେଶବିତ୍ ପ୍ରଫେସର ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ ଆକାଶବାଣୀକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
ଏହି ପକ୍ଷୀଙ୍କର ସଂରକ୍ଷଣ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଛୋଟ ଚଢ଼େଇମାନେ ପରିବେଶଗତ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ସୂଚକ ଭାବରେ କାର୍ଯ୍ୟ କରନ୍ତି। ସେମାନଙ୍କର ସଂଖ୍ୟା ହ୍ରାସ ପରିବେଶରେ ନକାରାତ୍ମକ ଘଟଣା ଏବଂ ସମସ୍ୟାକୁ ସୂଚିତ କରେ। ଏମାନେ କୀଟ ପତଙ୍ଗଙ୍କୁ ଖାଦ୍ୟ ରୂପେ ଗ୍ରହଣ କରି ସେମାନଙ୍କର ସଂଖ୍ୟା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରନ୍ତି, କୃଷି ଉତ୍ପାଦନରେ ବୃଦ୍ଧି ଘଟାନ୍ତି ଏବଂ ଜୈବ ବିବିଧତାରେ।
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅଧୀନ ଜାନକୀନଗର ଗ୍ରାମର ଗୋଟିଏ ପରିବାରର ତିନି ଜଣ ଅନାଥ ଛାତ୍ରଙ୍କୁ ଆବାସିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସିଡବ୍ଲ୍ୟୁସି ପଦକ୍ଷେପ ନେଇଛି। ଶିଶୁ ମଙ୍ଗଳ କମିଟିର ତତ୍ତ୍ୱାବଧାନରେ ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇଜଣ ଛାତ୍ର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଜଣେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନୀଳମଣି ସଭାଗୃହ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପ୍ରଶାସନ ପକ୍ଷରୁ ଜନଗଣନା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୁପୋଷିତ ଓଡ଼ିଶା ମିଶନରେ ନବରଙ୍ଗପୁର ଜିଲ୍ଲାକୁ ସାମିଲ କରାଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଡକ୍ଟର ମୂଳାନିଧି ଦର୍ଶୱାଲ ସୁପୋଷିତ ଓଡ଼ିଶା ମିଶନ ଜିଲ୍ଲାସ୍ତରୀୟ କର୍ମଶାଳାକୁ ଉଦ୍ଘାଟନ କରି ମହିଳାମାନଙ୍କ ସୁରକ୍ଷା, ସମୃଦ୍ଧି, ଅର୍ଥନୈତିକ ପ୍ରଗତି ପାଇଁ ରାଜ୍ୟ ମହିଳା ହବ୍ ଓ ଜିଲ୍ଲା ମହିଳା ହବ୍ ସମ୍ପର୍କରେ ଆଲୋଚନା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। କଟକ ଏସ୍ସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ଆଜି ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆରମ୍ଭ କରାଯିବ ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମ। ଓଡ଼ିଆ ଖାଦ୍ୟ ପରମ୍ପରା ଓ ଆଧ୍ୟାତ୍ମିକ ଚେତନାରେ ପଖାଳର ସ୍ୱତନ୍ତ୍ରତାକୁ ଉଜ୍ଜୀବିତ କରିବା ପାଇଁ ପାଳନ ହେଉଛି ବିଶ୍ୱ ପଖାଳ ଦିବସ ଏବଂ ପରିବେଶ ସନ୍ତୁଳନ ଓ ଘରଚଟିଆ ସଂରକ୍ଷଣ ସଚେତନତା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଘରଚଟିଆ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।